ओम शांति अमृत धारा कार्यक्रम श्रोता बंधु मानंकु आबुशिखर रो ब्रह्मा कुमार श्रीमंत भाईर हार्दिक स्वागत एवं नमस्कार। आज आम चर्चा करिवा सर्वधर्म मान्य पिता परमात्मा शिव ही अटंती। आमे समस्ते संसार रे जिते भी भगवत प्रेमी अच्छे गोटे सर्व धर्म मान्य बस सार्वभौमिक सत्य कि परमात्मा एक अटंती, भगवान एक अटंती। दिस इज ए यूनिवर्सल ट्रुथ, सार्वभौम सत्य अटे कि भगवान एक अटंती। आपण माने इथरे सहमत ना? आमे समस्ते कहू ईश्वर एक अटंती, के भी कहेनी कि ईश्वर दुई बा तीन चार। गॉड इज वन, गॉड इज टू थ्री फोर हंड्रेड टू हंड्रेड के भी कहती नहीं। तो ईश्वर एक अटंती एवं ईश्वर सत्य अटंती। ता सहित आ गोटे सत्य कि ईश्वर आम समस्त पिता अटंती, गॉड फादर मानि थाउ। तेणु जदि ईश्वर एक अटंती, सत्य अटंती, आम समस्त पिता अटंती, ताहले तांकर परिचय भी एक हवा दरकार। आज दुनिया रे जिते भी मनीष आम समस्ते अच्छे, आम समस्ते ईश्वर संतान। तेणु तो संसार को वसुधैव कुटुंबकम कहा जाए। आहरी भी कहावत अच्छी, हिंदू मुस्लिम सिख ईसाई हम सब आपस में भाई भाई। आम गोटे मार संतान तो नुह, तेणु एमती कहीं कहाई। प्रकृत रे परमात्मा पिता एक अटंती, आम सभी तांगर संतान ही थिवारु आम निज भितरे भाई भाई अटु। तेणु जेमती देखंतु गोटे घरे पांच छह जन भाई भोनी अछंती, तांकु जदि पचरा जाए बापा किए, ताले समस्ते एक उत्तर देवे ना भिन्न भिन्न उत्तर देवे? कहंतु एक उत्तर देवे ना? कि जणे कहिबो मो बापा गोरा, आ जणे कहिबो ना ना मो बापा कला, आ जणे कहिबो मो बापा अमुक, आ जणे कहिबो ना 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 मो बापा तो सी अटंती अमुक अटंती। तो एमती भिन्न भिन्न उत्तर तो मिलोनी ना, समस्ते गोटे उत्तर देवे। सेमती संसार रे भी जदि भगवान एक अटंती, ईश्वर एक अटंती एवं से आम समस्त पिता अटंती, ताहले आमे समस्ते जहाँ को भगवान बोली मानुथबा से ही भगवान हवा उचित। एवं आपण कहिबे कि समग्र दुनिया रे तो जनकु काहाकु एमती समस्ते मानु नहांती, किए काहाकु मानुची किए काहाकु मानुची, और भगवान कर अनेक रूप। प्रकृत रे भगवान तो नित्य अटंती, शाश्वत अटंती, चिरंतन अटंती, अपरिवर्तनीय अटंती, एवं तांकर परिचय भी एक हवा उचित। तेणु समग्र विश्व रे जिते भी आमे धर्मर लोक सब रहीचे, सबु धर्म रे जहाँ को समस्ते मिसिकी जहाँ को भगवान एक को मानुथिबे, से ही वास्तव रे भगवान बा परमात्मा प्रभु ईश्वर हवा उचित। ताहले आमे देखिबा आज कि शिवंकु ही सबु धर्म रे मान्यता दिया हिची। एवं एमती गोटे समय थिला, मु आपण मानको कहिबे, जेतेबेले समग्र विश्व रे समस्ते सबु देशरे शिवंकु ही परमात्मा रूपरे मानुथिले, किंतु ସମୟ ବିତି ଚାଲିଛି, ମଣିଷ ସମସ୍ତେ ପିତା ପରମାତ୍ମାଙ୍କୁ ଭୁଲି ଯାଇଛନ୍ତି ଏବଂ ଆଜି ଏମିତି ଗୋଟେ ଦୁରାବସ୍ଥା ପହଞ୍ଚି ଯାଇଛି। ଆଜି ଈଶ୍ୱରଙ୍କ ନାଁରେ ହିଁ ଆମେ ନିଜ ନିଜ ଭିତରେ ଝଗଡ଼ା ଝାଟି ହୋଇ ଏ ସଂସାରକୁ ନରକରେ ପରିଣତ କରିଦେଇସାରିଛେ। ଯଦି ପୁଣି ଥରେ ଆମେ ସେ ପିତା ପରମାତ୍ମାଙ୍କର ପରିଚୟ ଜାଣିବା ଏବଂ ଏକ ପରମାତ୍ମାଙ୍କୁ ଚିହ୍ନି ସବୁ ଧର୍ମର ଲୋକ ଯଦି ତାଙ୍କୁ ମାନନ୍ତି, ତାହେଲେ ପୁଣି ଥରେ ବସୁଧୈବ କୁଟୁମ୍ବକମ୍ ବା ବିଶ୍ୱ ଏକତା ପୁଣି ଥରେ ଏ ସଂସାରରେ ଆସିଯିବ, ଏଥିରେ କୌଣସି ବି ସଂଶୟ ନାହିଁ। ତ ଦେଖନ୍ତୁ, ଚର୍ଚ୍ଚା କରିବା, ଶିବ ସର୍ବଧର୍ମ ମାନ୍ୟ ଅଟନ୍ତି କେମିତି? ଦେଖନ୍ତୁ, ଆଜି ଦୁନିଆରେ ସମଗ୍ର ବିଶ୍ୱରେ ସବୁଠୁ ବେଶୀ ସଂଖ୍ୟାର ଲୋକ କୋଉ ଧର୍ମର, ଆପଣମାନେ ଜବାବ ଦେବେ ଖ୍ରୀଷ୍ଟିଆନ ଧର୍ମର, ଠିକ ନା? ତ କୌଣସି ଖ୍ରୀଷ୍ଟିଆନ ଧର୍ମର ଭାଇ ଭଉଣୀଙ୍କୁ ଯଦି ଆପଣ ପଚାରନ୍ତି ଭଗବାନ କିଏ, ଆଜି ଆମେ କ'ଣ ଶୁଣୁଛେ, ଖ୍ରୀଷ୍ଟିଆନ ଭାଇ ଭଉଣୀମାନେ କହିବେ ଯୀଶୁ ଖ୍ରୀଷ୍ଟ ହିଁ ଭଗବାନ ଅଟନ୍ତି। କିନ୍ତୁ ଯୀଶୁ ଖ୍ରୀଷ୍ଟ ନିଜକୁ କେବେ ବି ଭଗବାନ କହିନଥିଲେ, ସେ ନିଜକୁ ଈଶ୍ୱରଙ୍କର ସନ୍ତାନ ବୋଲି କହିଯାଇଛନ୍ତି, ଆଇ ଆମ୍ ଦ ସନ୍ ଅଫ୍ ଗଡ୍। ଏବଂ ଚର୍ଚ୍ଚ ଘରମାନଙ୍କରେ ଲେଖାଇଥାଏ, ଈଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ ତାଙ୍କ ଏକମାତ୍ର ପୁତ୍ର ଯୀଶୁକୁ ପ୍ରେରିତ କଲେ। ପଢ଼ିଥିବେ ଆପଣମାନେ କୋଠି କୋଠି। ତେଣୁ ଚର୍ଚ୍ଚ ଘର ଗୋଟିଏ ଘର ଯେଉଁଠି ଖ୍ରୀଷ୍ଟିଆନ ଭାଇ ଭଉଣୀମାନେ ଯାଇକି କୌଣସି ମୂର୍ତ୍ତିର ଉପାସନା କରନ୍ତି ନାହିଁ। ଆପଣ ଦେଖିଥିବେ କୌଣସି ଚର୍ଚ୍ଚରେ କୌଣସି ମୂର୍ତ୍ତି ରହିଛି, ସେଠି ସେମାନେ ଗୋଟେ ମହମବତୀ ଜଳେଇକି ଭଗବାନଙ୍କର ପ୍ରାର୍ଥନା କରନ୍ତି, ପ୍ରେୟାର କରନ୍ତି। ଏବଂ ଯୀଶୁ ଖ୍ରୀଷ୍ଟ ନିଜେ କହିଥିଲେ, ଗଡ୍ ଇଜ୍ ଲାଇଟ୍, ଲିଡ୍ କାଇଣ୍ଡଲି ଦାଓ ଲାଇଟ୍। ସେମାନେ ବି ପରମାତ୍ମାଙ୍କୁ ଈଶ୍ୱର କହୁଛନ୍ତି। ଏବଂ ଆପଣ ଶିବ ସହସ୍ର ନାଁ ପଢ଼ନ୍ତୁ, ଈଶ୍ୱର ପ୍ରଭୁ ଏସବୁ ଶିବଙ୍କର ହିଁ ନାଁ ଅଟେ, ତେଣୁ ସେମାନେ ଈଶ୍ୱର କହିଦେଇଛନ୍ତି ଏକା କଥା। ସମଗ୍ର ବିଶ୍ୱରେ ଖ୍ରୀଷ୍ଟିଆନମାନଙ୍କ ପରେ ସବୁଠୁ ଅଧିକ ଲୋକ ଅସଂଖ୍ୟା ହେଉଛି ପୁଣି ମୁସଲମାନ ଧର୍ମର ଲୋକମାନଙ୍କର। ମୁସଲମାନ ଧର୍ମରେ ମୁସଲମାନ ଧର୍ମର ଭାଇ ଭଉଣୀମାନେ କାହାକୁ ଭଗବାନ ମାନନ୍ତି? ସେମାନେ କହନ୍ତି ଖୁଦା, ଆଲ୍ଲା। ଭଗବାନଙ୍କୁ କିଏ ଗଡ୍ କହୁଛି, କିଏ ଖୁଦା ଆଲ୍ଲା କହୁଛି। ଏବଂ ସେମାନେ କହନ୍ତି ଖୁଦା ନୂର ହେ, ଆଲ୍ଲା ନୂର ହେ। ନୂର ଶବ୍ଦର ଅର୍ଥ କ'ଣ? ଉର୍ଦ୍ଦୁ ଭାଷାରେ ନୂର ଶବ୍ଦର ଅର୍ଥ ହେଉଛି ଆଲୋକ। ଆପଣମାନେ ଇତିହାସରେ ଶୁଣିଥିବେ ନା ପଢ଼ିଥିବେ, ନୂର ଜାହାନ ବେଗମ ଥିଲେ। ତ ନୂର ଶବ୍ଦର ଅର୍ଥ ହେଉଛି ଆଲୋକ। ତ ବିଶ୍ୱର ଆଲୋକ, ନୂର ଜାହାନ ଅର୍ଥାତ୍ ବିଶ୍ୱର ଆଲୋକ। ତ ମୁସଲମାନ ଧର୍ମରେ ପରମାତ୍ମାଙ୍କୁ ନୂର କୁହାହେଇଛି, ଆଲ୍ଲା ନୂର ହେ, ଖୁଦା ନୂର ହେ। ପରମାତ୍ମା ଜ୍ୟୋତି ସ୍ୱରୂପ ଅଟନ୍ତି। ଏବଂ ଆଲ୍ଲା ଶବ୍ଦ ଯୋଉ ତାଙ୍କ ଧର୍ମରେ କହୁଛନ୍ତି ତାର ଅର୍ଥ କ'ଣ ଜାଣିଛନ୍ତି? ଆଲ୍ଲା କାହାକୁ କୁହାଯାଏ? ଆଗରୁ ଆମେ ଚର୍ଚ୍ଚା କରିଛେ ଖୁଦା ଭଗବାନଙ୍କୁ କାହିଁ କୁହାଯାଏ? ଏ ସଂସାରକୁ ସେ ନିଜେ ଖୁଦ୍ ଆସନ୍ତି, ଖୁଦ୍ ସଂସାର ମେ ଆତେ ହେଁ, ଇସଲେ ଖୁଦା। ଇସ୍ ପ୍ରକାର ଆଲ୍ଲା ଶବ୍ଦର ଅର୍ଥ କ'ଣ ଜାଣିଛନ୍ତି? ଆଲ୍ଲା ଶବ୍ଦର ଅର୍ଥ ହେଉଛି କ୍ରିଏଟର, ରଚୟିତା। ତ ରଚୟିତା ସବୁବେଳେ ଏକ ହେବା ଦରକାର, ଏ ସମଗ୍ର ରଚନା ସେ ସୃଷ୍ଟି କରିଛନ୍ତି ବୋଲି ମାନ୍ୟତା ରହିଛି। ତେଣୁ ଶିବଙ୍କୁ ଦେଖନ୍ତୁ, ସେଲ୍ଫ କ୍ରିଏଟର, ସ୍ୱୟଂଭୂ କୁହାଯାଏ। ସଂସ୍କୃତ ଭାଷାରେ ଆମେ ସ୍ୱୟଂଭୂ କହିଦେଉଛୁ, ସେମାନେ ତାଙ୍କ ଭାଷାରେ ଆଲ୍ଲାହ କହିଛନ୍ତି, ଏକା କଥା। ଏବଂ ଆହୁରି ମଧ୍ୟ ଦେଖନ୍ତୁ, ଆଲ୍ଲାହ ଶବ୍ଦର ଅନ୍ୟ ଅର୍ଥ ବି ରହିଛି। ଆଲ୍ଲାହ ଶବ୍ଦର ଅର୍ଥ ସର୍ବଶ୍ରେଷ୍ଠ ମଧ୍ୟ, ଏବଂ ଆଲ୍ଲାହ ଶବ୍ଦର ଅର୍ଥ ମା ମଧ୍ୟ। ପରମାତ୍ମା ସର୍ବଶ୍ରେଷ୍ଠ ଅଟନ୍ତି, ଏବଂ ଶିବ ହେଉଛନ୍ତି ସର୍ବେଶ୍ୱର, ସମସ୍ତଙ୍କଠୁ ଉଚ୍ଚରେ, ସବୁଠୁ ସମସ୍ତଙ୍କର ଈଶ୍ୱର, ତେଣୁ ସର୍ବଶ୍ରେଷ୍ଠ ଅଟନ୍ତି ଏବଂ ଶିବଙ୍କୁ ହିଁ ଦେଖନ୍ତୁ। ଆମେ ପ୍ରାର୍ଥନା କରିକି ଆପଣ ଦକ୍ଷିଣ ଭାରତକୁ ଯାଆନ୍ତୁ, ଦେଖିବେ ଶିବଙ୍କର ପ୍ରତିମା ମୂର୍ତ୍ତିକାରମାନେ ଅଧା ମେଲ୍ ଅଧା ଫିମେଲ୍, ଅଧା ସ୍ତ୍ରୀର ରୂପ ଅଧା ପୁରୁଷର ରୂପରେ ଚିତ୍ରିତ କରିଦେଇଛନ୍ତି ଏବଂ ତାଙ୍କୁ ଅର୍ଦ୍ଧ ନାରୀଶ୍ୱର ରୂପରେ ଦକ୍ଷିଣ ଭାରତରେ ଶିବଙ୍କର ପୂଜା ହୋଇଥାଏ। ଯେହେତୁ ଶିବଙ୍କ ପାଖରେ ମାତୃବତ୍ ସ୍ନେହ ଏବଂ ମମତା, ବାତ୍ସଲ୍ୟ, ପ୍ରେମ ଆଦି ଆଦି ଥିବାରୁ ତାଙ୍କୁ ସେମାନେ ମା କହିଛନ୍ତି। ତେଣୁ ମୁସଲମାନ ଧର୍ମରେ ଆଲ୍ଲା ଅର୍ଥାତ୍ ମା ଯଦି ସେମାନେ ଡାକୁଛନ୍ତି କୌଣସି କିଛି ଭୁଲ ନୁହେଁ। ତ ଦେଖନ୍ତୁ ସେମାନେ ବି ଶିବଙ୍କୁ ମାନୁଛନ୍ତି ଏବଂ ମହମ୍ମଦ ଯିଏ ମୁସଲିମ ଧର୍ମର ପୈଗମ୍ବର ସ୍ଥାପକ, ତାଙ୍କର ଜଣେ ବେଗମ ହିନ୍ଦୁ ଥିଲେ ଏବଂ ସେ ଶିବଙ୍କର ଭକ୍ତିନୀ ଥିଲେ, ଆପଣ ଇତିହାସ ପଢ଼ିଲେ ଜାଣିବେ। ତେଣୁ ସବୁ ଧର୍ମରେ ଦେଖନ୍ତୁ, ଖ୍ରୀଷ୍ଟିଆନ ଧର୍ମରେ, ମୁସଲମାନ ଧର୍ମରେ ସେମିତି, ଆପଣ ଦେଖନ୍ତୁ ଶିଖ ଧର୍ମରେ କାହାକୁ ଭଗବାନ ବୋଲି ମାନୁଛନ୍ତି। ଆପଣ ଶିଖ ଯେମିତି ଆପଣ ମସଜିଦ ଯିବେ, ମସଜିଦରେ କୌଣସି ପ୍ରକାର ମୂର୍ତ୍ତି ନାହିଁ। ମୁଁ ଆଗରୁ କହିଛି ଚର୍ଚ୍ଚରେ ଯେମିତି କୌଣସି ମୂର୍ତ୍ତି ନାହିଁ, ସେମିତି ମସଜିଦରେ ବି କୌଣସି ମୂର୍ତ୍ତି ନାହିଁ। ଏବଂ ମୁସଲମାନ ଭାଇମାନେ ଯେଉଁଠିକି ହଜ୍ କରି ଯାଆନ୍ତି ମକ୍କା ମଦିନା, ସେଠି ଗୋଟେ ଶିବଲିଙ୍ଗ ଆକୃତିର ପଥରଟି ରହିଛି, କଳା ମଗ୍ନି ପଥର, ଜ୍ୟୋତି ସ୍ୱରୂପର ପଥରଟି ରହିଛି। ସେମାନେ ଯଦ୍ୟପି ମୂର୍ତ୍ତି ପୂଜା କରନ୍ତି ନାହିଁ, ତା ବିରୁଦ୍ଧ କରନ୍ତି, ତଥାପି ଯେତେବେଳେ ହଜ୍ କରି ଯାଆନ୍ତି ବହୁତ ଦୂରରୁ, ସେମାନେ ସେଇ ଯେଉଁ କଳା ମୁଗ୍ନି ପଥର ରହିଛି ଯାହାକୁ ସେମାନେ ସଙ୍ଗ ଏ ଅସ୍ୱଦ୍ କହନ୍ତି ଏବଂ ଭାରତୀୟ ଲୋକମାନେ ତାକୁ ମକେଶ୍ୱର କହିଥାନ୍ତି, ସେମାନେ ଦୂରରୁ ତାକୁ ଚୁମ୍ବନ କରନ୍ତି। ଏବଂ ଆମର ଭାରତବର୍ଷରେ ଯେମିତି ଆମେ ଯେତେବେଳେ କୌଣସି ମନ୍ଦିର ଗଲେ ମୂର୍ତ୍ତିର ଚାରିଆଡ଼େ ଆମେ ପ୍ରଦକ୍ଷିଣା କରୁ, ସେମିତି ସେମାନେ ଯେତେବେଳେ ହଜ୍ କରିଯାଆନ୍ତି ସେଠି ବି ସେମାନେ ଗୋଟିଏ ଧୋତି ଭଳିଆ ଜିନିଷ, ଆମେ ଯେମିତି ଚାଦର ଘୋଡ଼େଇଥାଉ, ସେମିତି ସେମାନେ ନିଜ କାନ୍ଧରେ ପକାଇକି ସେହି ସଙ୍ଗ ଏ ଅଶ୍ୱଥ ଯେଉଁ ମକେଶ୍ୱର ରହିଛି ସେଠି ତାର ପ୍ରଦକ୍ଷିଣା କରିଥାନ୍ତି। ଏବଂ ସେଠି ଗୋଟିଏ କୂଅ ବି ରହିଛି, ସେ କୂଅରେ ସେଠୁ ପାଣି ଆଣିକି ସେମାନେ ସ୍ନାନ କରନ୍ତି ଏବଂ ତାପରେ ସେହି ହଜ୍ କରନ୍ତି। ଦେଖନ୍ତୁ ଭାରତବର୍ଷରେ ଯେଉଁ ପରିପାଟି ରହିଛି, ଯେଉଁ ସଂସ୍କୃତି ରହିଛି ସେମାନେ ବି କରୁଛନ୍ତି, କିନ୍ତୁ ଭିନ୍ନ ଭିନ୍ନ ଯେଉଁ ମସଜିଦ ଆଦି ରହିଛି ସେଠି କୌଣସି ପ୍ରତିମା ନାହିଁ ଏବଂ ସେମାନେ ଭଗବାନଙ୍କୁ ଜ୍ୟୋତି ରୂପରେ ମାନୁଛନ୍ତି। ସେମିତି ଶିଖ ଧର୍ମରେ ମୁଁ କହୁଥିଲି, ଦେଖନ୍ତୁ କୌଣସି ଗୁରୁଦ୍ୱାରରେ ବି କୌଣସି ପ୍ରକାର ମୂର୍ତ୍ତି ନାହିଁ ଏବଂ ଗୁରୁ ନାନକ ନିଜକୁ କେବେ ଭଗବାନ କହି ଯାଇନାହାନ୍ତି, ସେ ତ ନିଜକୁ ନାନକ ଦାସ କହୁଥିଲେ ଏବଂ ସେ ପରମାତ୍ମାଙ୍କର ଅନେକ ଯେଉଁ ମହିମା କରିଯାଇଛନ୍ତି, ଯେଉଁ ସବୁ ପରମାତ୍ମାଙ୍କ ନାଁ ଓଙ୍କାର, ସତନାମ, ଅକାଳ ମୂରତ, ଅଜୌନୀ, ନିର୍ଭୟ, ନିର୍ଭୟର ଆଦି ଆଦି ଯେଉଁ କହିଯାଇଛନ୍ତି, ଏସବୁ ତ ଶିବଙ୍କର ହିଁ ନାଁ ଅଟେ। ଶିବଙ୍କୁ ହିଁ ତ ମହାକାଳ କୁହାଯାଏ ଏବଂ ଶିବଙ୍କୁ ହିଁ ଓଙ୍କାରେଶ୍ୱର କୁହାଯାଏ, ଅଜାତ ଶତ୍ରୁ କୁହାଯାଏ। ତେଣୁ ଶିବଙ୍କ ପାଖରେ କୌଣସି ବିକାର ବି ନାହିଁ, ନିର୍ବିକାର। ତେଣୁ ଶିବଙ୍କର ସବୁ ସ୍ତୁତି ଏବଂ ଗୁରୁ ଗୋବିନ୍ଦ ସିଂ ଯିଏ ଶିଖ ଧର୍ମର ଦ୍ୱାଦଶ ଗୁରୁ ଥିଲେ, ସେ ତ ଶିବଙ୍କର ବହୁତ ଭୁରି ଭୁରି ମହିମା ତାଙ୍କ ଗ୍ରନ୍ଥରେ କରିଯାଇଛନ୍ତି, ଦୋ ଶିବ ବରଦାନ ମୋହେ ଏମିତି ଲେଖିକି ଯାଇଛନ୍ତି। ତେଣୁ ଶିବଙ୍କୁ ବି ଶିଖ ଧର୍ମରେ ବି ସର୍ବଶ୍ରେଷ୍ଠ ମାନିଛନ୍ତି, କିନ୍ତୁ ଆଜି ଶିଖ ଭାଇ ଭଉଣୀମାନେ ଭୁଲିଗଲେଣି। ସେମିତି ବୁଦ୍ଧ ଧର୍ମରେ ଦେଖନ୍ତୁ, ମହାତ୍ମା ବୁଦ୍ଧ ଯିଏ ବୁଦ୍ଧ ଧର୍ମର ପ୍ରତିଷ୍ଠାତା, ସେ ନିଜକୁ କେବେ ବି ଭଗବାନ କହି ଯାଇନାହାନ୍ତି। ମହାତ୍ମା ବୁଦ୍ଧକୁ ଯେତେବେଳେ ପଚରାଯାଇଥିଲା ଭଗବାନ କିଏ, ଅନ୍ତିମ ସମୟରେ ବି ସେ ନିରୁତ୍ତର ରହିଥିଲେ। କିନ୍ତୁ ଦୁର୍ଭାଗ୍ୟର କଥା, ଆମ ଭାରତବର୍ଷରେ, ଆମ ଧର୍ମରେ ଆମେ ଯେଉଁ ଦଶ ଅବତାର କଥା ପଢ଼ୁଛେ ଶାସ୍ତ୍ରରେ, ପରମାତ୍ମାଙ୍କର ଭଗବାନଙ୍କର ବୁଦ୍ଧ ଅବତାର ବୋଲି ଗୋଟେ ମାନିଦେଇଛେ। ବୁଦ୍ଧ ନିଜେ ହିଁ ଭଗବାନଙ୍କ ବିଷୟରେ ନିରୁତ୍ତର ରହିଥିଲେ ଏବଂ ବୁଦ୍ଧ ଧର୍ମର ଲୋକମାନେ ଆଜି ଚୀନ, ଜାପାନ, ଥାଇଲାଣ୍ଡ ଆଦି ଯାହାକୁ ଦେଖିବେ, ସେଠି ପାଗୋଡ଼ାରେ ଯେଉଁ ବୁଦ୍ଧ ଧର୍ମର ଯେଉଁ ସାଧକ ରହିଛନ୍ତି, ଯାହାକୁ ବୁଦ୍ଧିଷ୍ଟ ମଙ୍କସ୍ ଆମେ କହୁ, ସେମାନେ ସେଠି ଗୋଟେ 3 ଫୁଟ ହାଇଟ୍ରେ ଗୋଟେ ଷ୍ଟେଣ୍ଡରେ ଗୋଟିଏ ଲାଲ ରଙ୍ଗର ଶିବଲିଙ୍ଗ ଆକୃତିର ଗୋଟେ ଓଭାଲ ସେପେଟ ଷ୍ଟୋନ୍କୁ ରଖିକି ସେମାନେ ଧ୍ୟାନ କରନ୍ତି। ଗୋଟେ ଜ୍ୟୋତି ସ୍ୱରୂପ ଜ୍ୟୋତି ଶିଖାକାର ଗୋଟେ ପଥର ରଖିକି ସେମାନେ ଧ୍ୟାନ କରନ୍ତି ଏବଂ ତା ନାଁ ରଖିଛନ୍ତି ଚିନ୍ କୋନ୍ ସେକି। ତା ଅର୍ଥ ହେଉଛି ଶାନ୍ତିଦାତାଙ୍କର ଚିହ୍ନ ଏବଂ ତାକୁ ସେମାନେ ଧ୍ୟାନ କରନ୍ତି ପରମାତ୍ମାଙ୍କର ପ୍ରତୀକ ମାନିକି। ଏବଂ ଆପଣ ଶିବଙ୍କ ନାଁ ଭିତରୁ ଦେଖିବେ ଶିବଙ୍କର ଗୋଟିଏ ନାଁ ହେଉଛି ଶମ୍ଭୁ। ଶମ୍ଭୁ ଶବ୍ଦର ଅର୍ଥ କ'ଣ? ସମ୍ ଶବ୍ଦର ଅର୍ଥ ହେଉଛି ଶାନ୍ତି, ଭୂ ଶବ୍ଦର ଅର୍ଥ ହେଉଛି ଦାତା। ସେମାନେ ତାଙ୍କ ଭାଷାରେ ଚିନ୍ କୋନ୍ ସେ କି କହିଦେଇଛନ୍ତି ଏବଂ ସଂସ୍କୃତରେ ଶିବଙ୍କୁ ଶମ୍ଭୁ ବୋଲି କହି ଦିଆହେଇଛି। ଏକା କଥା। ଏବଂ ଭାରତବର୍ଷରେ ସବୁଠୁ ପ୍ରାଚୀନ ମନ୍ଦିର, ତା ପୂର୍ବରୁ କୌଣସି ମନ୍ଦିର ନଥିଲା, ଜାଣିଛନ୍ତି କୋଉ ମନ୍ଦିର? ସବୁଠୁ ପ୍ରାଚୀନ ମନ୍ଦିର ସୋମନାଥ ମନ୍ଦିର, ଯେଉଁଟା ଆଜିଠୁ ପ୍ରାୟ 2500 ବର୍ଷ ପୂର୍ବରେ ରାଜା ବିକ୍ରମାଦିତ୍ୟ ସ୍ଥାପନ କରିଯାଇଥିଲେ। ସେଠି ଶିବଲିଙ୍ଗ ହିଁ ସ୍ଥାପନା ହୋଇଥିଲା ଏବଂ ସମଗ୍ର ଭାରତବର୍ଷରେ ଯେତେ ବି ମନ୍ଦିର ରହିଛି କେବଳ ଗୋଟିଏ ମାତ୍ର ଶିବ ମନ୍ଦିର ଯେଉଁଠି ଜ୍ୟୋତି ଶିଖାକାରର ଗୋଟିଏ ମୂର୍ତ୍ତି ସ୍ଥାପନା ହୋଇଛି। ଏବଂ ଆମର ଭାରତୀୟ ଇତିହାସ, ବିଶ୍ୱର ଇତିହାସ ଯଦି ପଢ଼ିବେ, ଦେଖନ୍ତୁ ଆମର ଯୋଉ ମହେଞ୍ଜୋଦାରୋ ଦ୍ରାବିଡ଼ ସଭ୍ୟତା ବିଷୟରେ ଆମେ ଯେତେବେଳେ ଇତିହାସରେ ପଢ଼ୁ, ଆପଣ ସେଠି ଶୁଣିଥିବେ କି ସବୁଠୁ ପ୍ରାଚୀନ କାଳରେ ସମସ୍ତେ ଶିବଙ୍କର ଉପାସନା କରୁଥିଲେ, ପଶୁପତି ପୂଜା କରୁଥିଲେ। ଆପଣ ବର୍ଣ୍ଣନା ଅଛି ଇତିହାସରେ ଶୁଣିଥିବେ। ତ ଶିବ ହେଉଛନ୍ତି ସବୁଠୁ ପୁରାତନ, ଶିବ ସହସ୍ର ନାଁରେ ଶିବଙ୍କର ନାଁ ପୁରାତନ, ଅନାଦି ଆଦି ଏମିତି ରୂପରେ ବର୍ଣ୍ଣନା ରହିଛି। ତେଣୁ ଶିବ ହେଉଛନ୍ତି ସବୁଠୁ ପ୍ରାଚୀନ ଏବଂ ଆମ ଭାରତୀୟ ସଂସ୍କୃତି ସଭ୍ୟତାରେ ଶିବଙ୍କୁ ସବୁଠୁ ଆରମ୍ଭରୁ ଶିବଙ୍କୁ ହିଁ ପୂଜା କରାଯାଉଥିଲା। କିନ୍ତୁ ଶିବଙ୍କ ନାଁ ବିଷୟରେ ଶିବଙ୍କୁ ଚିତ୍ରକାରମାନେ ଏବଂ କାବ୍ୟକାରମାନେ ଯେମିତି ବିଭିନ୍ନ ରୂପରେ ଗୋଟେ ଯୋଗୀ ରୂପରେ ଚିତ୍ରିତ କରିଦେଲେ ଏବଂ ସେମାନଙ୍କୁ ବ୍ୟାଘ୍ର ଛାଲ ଶିବଙ୍କୁ ପିନ୍ଧେଇବା ଦେଖିଦେଇଛନ୍ତି, ତାଙ୍କ ଗଳାରେ ସାପଗୁଡ଼ା ଦେଖିଦେଇଛନ୍ତି, ମୁଁ ତାର ଆଧ୍ୟାତ୍ମିକ ରହସ୍ୟ ବୁଝାଉଥିଲି। ତ ଦେଖନ୍ତୁ ଏଗୁଡ଼ା ସବୁ ଯେତେବେଳେ ଦେଖେଇ ଦିଆହେଲା, ଶିବଙ୍କ ପ୍ରତି ଲୋକଙ୍କ ଭାବନା କମିଗଲା ଏବଂ ଦେଖିଲେ ସମସ୍ତେ କି ବିଷ୍ଣୁ ଶିବଙ୍କଠୁ ବହୁତ ସୁନ୍ଦର ଦେଖାଯାଉଛନ୍ତି। ଭଗବାନ ଯାହାକୁ ଆମେ କହୁଛୁ, ସତ୍ୟମ ଶିବମ ସୁନ୍ଦରମ କହୁଛୁ, ଦେହରେ ବିଭୂତି ପ୍ରଲେପ କରିକି ଗଳାରେ ହାତରେ ଜଟାରେ ସବୁ ସାପଗୁଡ଼ା ଗୋଡ଼େଇ ହୋଇଛନ୍ତି ଏବଂ ବ୍ୟାଘ୍ର ଛାଲ ପିନ୍ଧିଛନ୍ତି, ଗୋଟେ ବଳଦ ଉପରେ ବା ଷଣ୍ଢ ଉପରେ ସେ ବାହନ କରିକି ତା ଉପରେ ଭ୍ରମଣ କରୁଛନ୍ତି, ଶ୍ମଶାନରେ ବୁଲୁଛନ୍ତି, ଗଞ୍ଜେଇ ଖାଉଛନ୍ତି, ଏମିତି ବିଭିନ୍ନ ରୂପରେ ଯେତେବେଳେ ଚିତ୍ରିତ କରିଦିଆହେଲା, ତାର ଆଧ୍ୟାତ୍ମିକ ରହସ୍ୟକୁ ଲୋକ ଭୁଲିଗଲେ। ଶିବଙ୍କ ପ୍ରତି ଯୋଉ ଭାବନା ଥିଲା, ଯୋଉ ଶ୍ରଦ୍ଧା ଥିଲା, ଧୀରେ ଧୀରେ କମି ବିଷ୍ଣୁଙ୍କର ସୁନ୍ଦର ଲାବଣ୍ୟ ରୂପ ଦେଖିକି ଶାନ୍ତାକାରମ୍ ଭୁଜଗ ଶୟନମ୍ ମେଘଭର୍ଣ୍ଣମ୍ ସୁରେଶମ୍। ତ ତେଣୁ କେତେକାଂଶ ଲୋକ ଶୈବରୁ ବୈଷ୍ଣବ ହୋଇଗଲେ। ତାପରେ ପରମୁହୂର୍ତ୍ତରେ ପୁଣି ଇତିହାସ ଆଗକୁ ଗଢ଼ି ଚାଲିଲା ଏବଂ ଲୋକ ପୁଣି ବୈଷ୍ଣବରୁ ଶାକ୍ତ ହୋଇଗଲେ, ଶାକ୍ତ ବିଭିନ୍ନ ଶକ୍ତିମାନଙ୍କର ଉପାସନା କଲେ, ତାପରେ ଗାଣପତ୍ୟ ହୋଇଗଲେ। ଆଜି ଆମେ ଦେଖୁଛୁ କେତେ ପୂଜା, କେତେ ଦେବୀ ଦେବତାମାନଙ୍କୁ ସବୁ ପୂଜା ହେଉଛି, କିନ୍ତୁ ବାସ୍ତବରେ ପ୍ରଥମରେ ପ୍ରାଚୀନ କାଳରେ କେବଳ ଶିବଙ୍କର ହିଁ ପୂଜା ହେଉଥିଲା, ଶିବଙ୍କୁ ହିଁ ସମସ୍ତେ ମାନୁଥିଲେ। ତେଣୁ ଦେଖନ୍ତୁ ସବୁ ଧର୍ମରେ ଶିବଙ୍କୁ ଜ୍ୟୋତି ରୂପରେ ମାନିଛନ୍ତି ଏବଂ ସମସ୍ତେ ସେ ଗୋଟେ ଜ୍ୟୋତି ଶିଖାକାର ଶିବଲିଙ୍ଗ ଆକୃତିର ପଥରକୁ ରଖିକି ସବୁ ଧର୍ମରେ ମାନୁଛନ୍ତି, ମାନି ଆସିଛନ୍ତି। ଆପଣ ଆଜି ବି ଇଟାଲୀ ଦେଶକୁ ଯାଆନ୍ତୁ, ଦେଖିବେ ସେଠି ଏବେ ବି ଚର୍ଚ୍ଚ ଘରରେ ବଡ଼ ବଡ଼ ଶିବଲିଙ୍ଗ ଏବେ ପର୍ଯ୍ୟନ୍ତ ବି ଅଛି। ଏବଂ ଏମିତି ଗୋଟେ ସମୟ ଥିଲା, ବିଶ୍ୱ ଇତିହାସ ପଢ଼ନ୍ତୁ, ଦେଖିବେ ସମଗ୍ର ବିଶ୍ୱରେ ଜ୍ୟୋତି ସ୍ୱରୂପ ଶିବଲିଙ୍ଗ ଆକୃତିର ଗୋଟେ ପଥରକୁ ପରମାତ୍ମାଙ୍କର ପ୍ରତୀକ ବନିକି ସମସ୍ତେ ମାନୁଥିଲେ। ଆପଣ ଚୀନ ଯାଆନ୍ତୁ, ସେଠି ଲୋକ ହୁବଡ଼େ ହୁଫା କହିକି ଶିବଲିଙ୍ଗ ଆକୃତିର ଗୋଟେ ପଥରକୁ ଭଗବାନଙ୍କ ପ୍ରତୀକ ମାନୁଥିଲେ। ଏବଂ ଫ୍ରାନ୍ସ ଯାଆନ୍ତୁ, ସେଠି ଓସିରିସ୍ ନାମରେ ମାନୁଥିଲେ। ଏବଂ ଇଜିପ୍ଟ ଯାଆନ୍ତୁ, ସେଠି ପ୍ରିୟପସ୍ ନାଁରେ ମାନୁଥିଲେ। ସେମିତି କୋଉଠି ଶିବଜିଆ, ଗୋଟେ ବିଭିନ୍ନ ପ୍ରକାର ଏମିତି ନାଁ ଦେଇ ଦିଆହେଇଛି, କିନ୍ତୁ ସମସ୍ତେ ଏମିତି ଗୋଟେ ସମୟ ଥିଲା ଯେତେବେଳେ ଜ୍ୟୋତି ଶିଖାକାର ଗୋଟେ ଓଭାଲ ସେପେଟ ଶିବଲିଙ୍ଗ ଆକୃତିର ଗୋଟେ ପଥରକୁ ପରମାତ୍ମାଙ୍କ ପ୍ରତୀକ ମାନିକି ସମସ୍ତେ ମାନୁଥିଲେ। ତେଣୁ ବିଶ୍ୱ ଇତିହାସ ଯଦି ଦେଖିବେ, ଏମିତି ଗୋଟେ ସମୟ ଥିଲା ଯେତେବେଳେ ପରମାତ୍ମା ବାସ୍ତବରେ ଜ୍ୟୋତି ସ୍ୱରୂପରେ ସର୍ବମାନ୍ୟ ଥିଲେ, ଏବଂ ଧୀରେ ଧୀରେ ଭିନ୍ନ ଭିନ୍ନ ଭାଷାରେ ତାଙ୍କୁ ଭିନ୍ନ ଭିନ୍ନ ନାଁ ଦେଇ ଦେଇଥିବାରୁ ଆଜି ବିଶ୍ୱରେ ଅନେକ ପ୍ରକାର ମତମତାନ୍ତର ହୋଇଗଲା, ଏବଂ କିଏ କାହାକୁ ଭଗବାନ ମାନି ଚାଲିଲେ। ଏବଂ ବର୍ତ୍ତମାନ ତ ଯେଉଁ ଧର୍ମସ୍ଥାପକ ଆସିକି ଯିଏ ପରମାତ୍ମାଙ୍କର ପେଗମ୍ବର ବା ମେସେଞ୍ଜର ବୋଲି ନିଜକୁ କହିଯାଇଛନ୍ତି, ତାଙ୍କର ଅନୁଯାୟୀଗଣ ତାଙ୍କୁ ହିଁ ଭଗବାନ ବୋଲି ମାନି ଦେଇଛନ୍ତି। ତେଣୁ ବିଶ୍ୱରେ ଆଜି ଅନେକତା ହୋଇଥିବାରୁ ଆଜି ବିଶ୍ୱର ଏହି ଦୁରାବସ୍ଥା ହୋଇଯାଇଛି। ତେଣୁ ଯଦି ସମଗ୍ର ବିଶ୍ୱରେ ଆମେ ସମସ୍ତେ ପୁଣି ଥରେ ଶିବ ପିତା ପରମାତ୍ମାଙ୍କୁ ଯଦି ଆମେ ମାନିବା ସେହି ପରମାତ୍ମା, ତାହେଲେ ବିଶ୍ୱରେ ପୁଣି ଏକତା ଆସିଯିବ। ଦେଖନ୍ତୁ ପରମାତ୍ମା ଏକ ଅଟନ୍ତି, ତାଙ୍କର ଭିନ୍ନ ଭିନ୍ନ ନାଁ ରଖିଦେଇଥିବାରୁ ଯେମିତି ଜଣେ ଲୋକର ଅନେକ ନାଁ ହେଲେ କନ୍ଫ୍ୟୁଜନ୍ ସୃଷ୍ଟି ହୋଇପାରେ। ଜଣେ ଲୋକର କେତେ ବି ନାଁ ଥାଉ, କିନ୍ତୁ ଗୋଟେ ଶୁଭ ନାଁ ତ ନିଶ୍ଚିତ ଭାବରେ ଥାଏ ନା। ତେଣୁ ପରମାତ୍ମା ନିଜେ ହିଁ ନିଜ ସ୍ୱକଥିତ ନାଁ କହୁଛନ୍ତି, ପିଲାମାନେ ଆତ୍ମା ରୂପୀ ସନ୍ତାନମାନେ, ମୋ ଶୁଭ ନାଁ ହେଉଛି ଶିବ। ଶିବ ଶବ୍ଦର ଅର୍ଥ ହେଉଛି ମଙ୍ଗଳକାରୀ, କଲ୍ୟାଣକାରୀ। ସେ ସଦା ହିଁ ଆମର ମଙ୍ଗଳକାରୀ, ତେଣୁ ତାଙ୍କୁ ସଦାଶିବ ବି ଆମେ କହିଥାଉ। ସବୁ ଧର୍ମରେ ଲୋକ ପରମାତ୍ମାଙ୍କୁ ଜ୍ୟୋତି ରୂପରେ ମାନିଛନ୍ତି, କିନ୍ତୁ କିଏ ଖୁଦା, କିଏ ଆଲ୍ଲା, କିଏ ଗଡ୍, କିଏ ଈଶ୍ୱର, କିଏ ଆଉ କ'ଣ ଭିନ୍ନ ଭିନ୍ନ ନାଁ ଦେଇଥିବାରୁ ଆଜି ବିଶ୍ୱରେ ଏହି ଦୁରାବସ୍ଥା। ତେଣୁ ଆମେ ଯଦି ସମସ୍ତେ ମିଳିମିଶିକି ପରମାତ୍ମାଙ୍କୁ ସେ ଶିବ ରୂପରେ ଡାକିବା, ମାନିବା, ତାହେଲେ ବିଶ୍ୱରେ ଏକତା ଆସିଯିବ। କେହି କହନ୍ତି କି ପରମାତ୍ମାଙ୍କୁ ମୁଁ ରାମ ରୂପରେ ଡାକୁଛି, ସେଥିରେ କ'ଣ କ୍ଷତି, ମୁଁ ସେ ଜ୍ୟୋତିକୁ ମାନୁଛି କିନ୍ତୁ ରାମ ନାଁରେ ଡାକିବି। କିଏ କହୁଛି ପରମାତ୍ମା ମୁଁ ସେ ଜ୍ୟୋତି ରୂପରେ ମାନୁଛି କିନ୍ତୁ ତାଙ୍କୁ କୃଷ୍ଣ ରୂପରେ ଡାକିବି, କୃଷ୍ଣ ନାଁରେ ଡାକିବି। ଆମେ ଯଦି ସମସ୍ତେ ମାନିବା, ତାହେଲେ ବିଶ୍ୱରେ ପୁଣି ଥରେ ଏକତା ଆସିଯିବ, ଏ ସଂସାର ସ୍ୱର୍ଗ ହୋଇଯିବ, ବୁଝିଲେ। ତେଣୁ ଶିବ ପରମାତ୍ମା ହିଁ ସର୍ବଧର୍ମ ମାନ୍ୟ ଅଟନ୍ତି। ଆଜି ସମଗ୍ର ବିଶ୍ୱରେ ପରମାତ୍ମାଙ୍କୁ ଜ୍ୟୋତି ରୂପରେ ଆମେ ସମସ୍ତେ ମାନୁଛୁ, କିନ୍ତୁ ତାଙ୍କୁ ଭୁଲି ଯାଇଥିବାରୁ ଆଜି ବିଶ୍ୱ ପୁଣି ନରକ ହୋଇଯାଇଛି। ଆଚ୍ଛା।